ആകാശവാണി. ମୁଖ୍ୟ ସମ୍ବାଦ, ଦେଶର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ଇସ୍ରୋର ଅଭୂତପୂର୍ବ ଯୋଗଦାନକୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ପୋଲାଣ୍ଡ ଗସ୍ତ ଶେଷ କରି ୟୁକ୍ରେନ୍ର ରାଜଧାନୀ କିଭ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନର ଶୁଣାଣି ସେପ୍ଟେମ୍ବର 7 ତାରିଖ ପର୍ଯ୍ୟନ୍ତ ସ୍ଥଗିତ. ନୂଆ କେନ୍ଦ୍ର ଗୃହ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନ ଏବଂ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଚୂଡ଼ାନ୍ତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ କେବଳ ମହାକାଶ କ୍ଷେତ୍ରରେ ନୁହେଁ ବରଂ ଦେଶର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ଯୋଗଦାନ କରିଛି. ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ପ୍ରଥମ ରାଷ୍ଟ୍ରୀୟ ମହାକାଶ ଦିବସର ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହା କହିଛନ୍ତି. ସେ କହିଛନ୍ତି ମହାକାଶ କ୍ଷେତ୍ରରେ ବିକାଶ ହେବା ଫଳରେ ମାନବୀୟ କ୍ଷମତା ବୃଦ୍ଧି ପାଇଛି ଏବଂ ଆଜି ଆମ କଳ୍ପନାରେ ଥିବା ବିଷୟବସ୍ତୁ ବାସ୍ତବିକତାରେ ପରିଣତ ହୋଇଛି. ସେ କହିଛନ୍ତି ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ପ୍ରଗତି ଅନେକ ରହସ୍ୟକୁ ଲୋକଲୋଚନକୁ ଆଣିବାକୁ ସକ୍ଷମ ହେବ.
अंतरिक्ष स्टेशन स्थापित करने की दिशा में आगे बढ़ रहा है. मैं गगनयान मिशन की भी उत्सुकता से प्रतीक्षा कर रही हूँ जिसमें भारतीय अंतरिक्ष टीम को अंतरिक्ष में ले जाया जाएगा. मुझे विश्वास है कि इन सभी मिशन के फलस्वरूप ऐसे परिणाम सामने आएंगे जिनसे देश सामाजिक आर्थिक एवं वैज्ञानिक रूप से लाभान्वित होंगे.
महाकाश राष्ट्रमंत्री डॉक्टर जितेन्द्र सिंह कहते ନରେନ୍ଦ୍ର ମୋଦିଙ୍କ ସରକାର ମହାକାଶ କ୍ଷେତ୍ରରେ ପୂର୍ବରୁ ରହିଥିବା ସମସ୍ତ ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି. ସେ କହିଛନ୍ତି 70 ବର୍ଷ ହେବ ମହାକାଶ କ୍ଷେତ୍ରରେ ରହିଥିବା ଗୋପନୀୟତାକୁ ଦୂର କରି ଆଜି ଦେଶ ଅଗ୍ରଗତି କରୁଛି. ଏହି ଅବସରରେ ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି ରାଷ୍ଟ୍ରୀୟ ମହାକାଶ ଦିବସ ସାରା ଦେଶରେ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଉଛି. ଏଥିରେ ସମସ୍ତ ବିଭାଗ, ମନ୍ତ୍ରଣାଳୟ, ଶିକ୍ଷାନୁଷ୍ଠାନ, ବିଜ୍ଞାନ ସଂଗଠନ ଏବଂ ସାଧାରଣ ନାଗରିକମାନେ ଭାଗ ନେଉଛନ୍ତି. ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅନୁଷ୍ଠିତ ଉତ୍ସବରେ ଇସ୍ରୋ ଦ୍ୱାରା ଆୟୋଜିତ ରୋବୋଟିକ୍ସ ପ୍ରତିଯୋଗିତା ଏବଂ ଭାରତୀୟ ମହାକାଶ ହାକାଥନ୍ର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି. ଆଜିର ରାଷ୍ଟ୍ରୀୟ ମହାକାଶ ଦିବସ ସମ୍ପର୍କରେ ଆମକୁ କହିଛନ୍ତି ବୈଜ୍ଞାନିକ ଡକ୍ଟର କମଳାକାନ୍ତ ଜେନା.
ଆଜି ହେଉଛି ଆମ ଭାରତର ଜାତୀୟ ଅନ୍ତରୀକ୍ଷ ଦିବସ. ଠିକ ବର୍ଷେ ତଳେ ଆମ ଭାରତ ପଠେଇଥିବା ତୃତୀୟ ଚନ୍ଦ୍ରଯାତ୍ରା ସଫଳତାର ସହିତ ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଏବଂ ପ୍ରଜ୍ଞା ଗବେଷଣା କରିଥିଲା. ସେଇଟା ଥିଲା ଚନ୍ଦ୍ରର ଦକ୍ଷିଣ ମେରୁ, ଯିଏକି ଆମ ପୃଥିବୀ ପାଇଁ, ସାରା ଦେଶ ପାଇଁ, ସାରା ପୃଥିବୀ ପାଇଁ ଗୋଟେ ଇତିହାସ ରଚିଥିଲା. ତେଣୁ ସେଇ ଗର୍ବକୁ ମନେ ରଖିବା ପାଇଁ ପ୍ରଥମ ଥର ପାଇଁ ଏଇ ଜାତୀୟ ମହାକାଶ ଦିବସର ପରିକଳ୍ପନା କରାହେଇଛି. ସେଇ ମହାକାଶ ଦିବସ କେବଳ ଚନ୍ଦ୍ରଯାନକୁ ନୁହଁ, ମଙ୍ଗଳଯାନ ଏବଂ ମହାକାଶ ସମ୍ପର୍କିତ ଅନ୍ୟାନ୍ୟ ମହାକାଶଚାରୀ ପ୍ରେରଣା ଇତ୍ୟାଦି ସବୁ କାର୍ଯ୍ୟକ୍ରମକୁ ଆମ ଭାରତ କେମିତି ଉତ୍ସାହର ସହିତ ଆଗକୁ ନେବ ଏବଂ ମହାକାଶ କ୍ଷେତ୍ରରେ ଭାରତ ଯେମିତି ଆଜି ନାଁ ଅର୍ଜନ କରିଛି, ଅନ୍ୟ ଦେଶର ଉପଗ୍ରହମାନଙ୍କୁ ମହାକାଶକୁ ପଠାଉଛି, ଆମର ଯୁବ ସମାଜକୁ ଏଇଟା ଗୋଟେ ଦିଗ୍ଦର୍ଶନ ଦେବ, ଆମର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ ଯେ ଆଗକୁ ଆମେ ଭାରତୀୟ ମହାକାଶ ଯାତ୍ରାରେ ଏମିତି ଗର୍ବର ସହିତ ସଫଳତା ଅର୍ଜନ କରିବୁ.
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡ ଗସ୍ତ ଶେଷ କରି ଆଜି ୟୁକ୍ରେନ୍ର ରାଜଧାନୀ କିଭ୍ରେ ପହଞ୍ଚିଛନ୍ତି. ଶ୍ରୀ ମୋଦି ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେନ୍ସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ. ୟୁକ୍ରେନ୍ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଚାଲିଥିବା ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ସେ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଆଲୋଚନା କରିବେ. ସେ କହିଛନ୍ତି ଯେ ଜଣେ ବନ୍ଧୁ ଏବଂ ଅଂଶୀଦାର ଭାବରେ ଆମେ ଆଶା କରୁଛୁ ଯେ ଶୀଘ୍ର ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରିବ.
यूक्रेन और पश्चिम एशिया में चल रहे संघर्ष हम सभी के लिए गहरी चिंता का विषय है. भारत का यह दृढ़ विश्वास है कि किसी भी समस्या का समाधान रणभूमि में नहीं हो सकता. किसी भी संकट में मासूम लोगों की जान की हानि पूरी मानवता के लिए सबसे बड़ी चुनौती बन गई है. हम शांति और स्थिरता की जल्द से जल्द बहाली के लिए डायलॉग और डिप्लोमेसी का समर्थन करते हैं.
1992 ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ୍ ଗସ୍ତ ହେବ. ଅର୍ଥନୈତିକ ଏବଂ ବ୍ୟବସାୟିକ ସମ୍ପର୍କ, କୃଷି, ଭିଭିଭୂମି, ସ୍ୱାସ୍ଥ୍ୟ ଓ ଶିକ୍ଷା, ଔଷଧ, ପ୍ରତିରକ୍ଷା, ସଂସ୍କୃତି ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କ ସମସ୍ତ ଦିଗ ଉପରେ ଶ୍ରୀ ମୋଦି ଏବଂ ଶ୍ରୀ ଜେଲେନ୍ସ୍କି ଆଲୋଚନା କରିବେ। ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହି ଗସ୍ତ ହେଉଥିବାରୁ ଏହା ମଧ୍ୟ ଆଲୋଚନାର ଏକ ଅଂଶ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଉଜ୍ଜଲ ଭୂୟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଗିରଫଦାରୀକୁ ବେନିୟମ ଦର୍ଶାଇ କେଜରିୱାଲ ଜାମିନ ଆବେଦନ କରିଥିଲେ। ଏହି ମାମଲାରେ ସିବିଆଇ ସତ୍ୟପାଠ ଦାଖଲ ନିମନ୍ତେ ଅଧିକ ସମୟ ଆବଶ୍ୟକ କରୁଥିବାରୁ ସେପ୍ଟେମ୍ବର 5 ତାରିଖ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ଦିଲ୍ଲୀର ଏକ ନ୍ୟାୟାଳୟ ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଦାୟର ମାମଲାରେ କେଜରିୱାଲଙ୍କ ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ୍ 26 ତାରିଖରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ପରେ ଜୁଲାଇ 12 ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ତେବେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କାରଣରୁ ସେ ଏବେ ଜେଲ୍ରେ ଅଛନ୍ତି। ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋବିନ୍ଦ ମୋହନ ଆଜି ନୂଆ କେନ୍ଦ୍ର ଗୃହ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ କାର୍ଯ୍ୟ କରୁଥିବା ଅଜୟ କୁମାର ଭଲ୍ଲାଙ୍କ ଅବସର ପରେ ଶ୍ରୀ ମୋହନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି। 1999 ବ୍ୟାଚ୍ର ପ୍ରଶାସନିକ ଅଧିକାରୀ ଗୋବିନ୍ଦ ମୋହନ ଏହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ 2024 ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ସେ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ଡେମୋକ୍ରାଟିକ୍ ପାର୍ଟିର 4-ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀର ଶେଷ ଦିନରେ ସୁଶ୍ରୀ ହାରିସ୍ ନିଜର ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ବିଷୟରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଆଗାମୀ ଦିନରେ ସେ ଆମେରିକୀୟମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଲାଗି ଉଦ୍ୟମ କରିବେ ଏବଂ ଭବିଷ୍ୟତ ଲାଗି ସଂଘର୍ଷ କରିବେ। ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହେବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଯଦି କମଲା ହାରିସ୍ ଏହି ନିର୍ବାଚନରେ ବିଜୟ ଲାଭ କରନ୍ତି, ସେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ। ଭାରତ ଏବଂ ଆମେରିକା ପରସ୍କରର ସହଯୋଗୀ ଅଟନ୍ତି ଏବଂ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆମେରିକା ଗସ୍ତର ପ୍ରଥମ ଦିନରେ ଶ୍ରୀ ସିଂ ୱାଶିଂଟନ୍ଠାରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି। ୱାଶିଂଟନ୍ ଡିସିରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟମାନେ ଯେଉଁଠାରେ ରହିଲେ ମଧ୍ୟ ସେମାନଙ୍କ ସାଂସ୍କୃତିକ ମୂଲ୍ୟବୋଧକୁ ସେମାନେ ବଜାୟ ରଖିଥାନ୍ତି। ଆକାଶବାଣୀର ମହାନିର୍ଦ୍ଦେଶକ ମୌସୁମୀ ଚକ୍ରବର୍ତ୍ତୀ ଏବଂ ଅତିରିକ୍ତ ମହାନିର୍ଦ୍ଦେଶକ ଏଲ୍ ମଧୁନାଗ ମା'ଙ୍କ ନାମରେ ଗୋଟିଏ ଗଛ ଅଭିଯାନରେ ଆଜି ନୂଆଦିଲ୍ଲୀ ଆକାଶବାଣୀ ପରିସରରେ ବୃକ୍ଷରୋପଣ କରିଛନ୍ତି। ଆକାଶବାଣୀର ଅନ୍ୟ ଅଧିକାରୀମାନେ ମଧ୍ୟ ଏହି ଅବସରରେ ବୃକ୍ଷରୋପଣ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସରେ ଏକ ପେଡ୍ ମା'ଙ୍କ ନାମ ଅଭିଯାନ ଆରମ୍ଭ କରିଥିଲେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଆଗାମୀ କ୍ରିକେଟ୍ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ଆସନ୍ତା ବର୍ଷ ଜୁନ୍ ମାସରେ ଇଂଲଣ୍ଡ ବିପକ୍ଷରେ 5ଟି ଟେଷ୍ଟ ମ୍ୟାଚ୍ ଖେଳିବ। ସେହିପରି ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆସନ୍ତା ବର୍ଷ ଜୁନ୍ ଏବଂ ଜୁଲାଇ ମାସରେ ଇଂଲଣ୍ଡ ବିପକ୍ଷରେ 5ଟି T20 ଏବଂ 3ଟି ଏକଦିବସୀୟ ମ୍ୟାଚ୍ ଖେଳିବ। ଭେନେଜୁଏଲାର ସୁପ୍ରିମକୋର୍ଟ ଗତମାସରେ ସେଠାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନକୁ ବୈଧ ଘୋଷଣା କରିଛନ୍ତି। ସେହି ନିର୍ବାଚନରେ ନିକୋଲାସ ମାଦୁରୋ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏନେଇ ସେଠାକାର ରାଷ୍ଟ୍ରୀୟ ନିର୍ବାଚନ ପରିଷଦ କହିଛି ଗତ ଜୁଲାଇ 28 ତାରିଖରେ ଅଦାଲତଙ୍କ ନିର୍ବାଚନ ନିଷ୍ପଭି ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବୈଧ ବୋଲି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତମାସରେ ସେଠାରେ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳଗୁଡ଼ିକ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଅବୈଧ ଘୋଷଣା କରିବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦେଶର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ଇସ୍ରୋର ଅଭୂତପୂର୍ବ ଯୋଗଦାନକୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୋଲାଣ୍ଡ ଗସ୍ତ ଶେଷ କରି ୟୁକ୍ରେନ୍ର ରାଜଧାନୀ କିଭ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନର ଶୁଣାଣି ସେପ୍ଟେମ୍ବର 7 ତାରିଖ ପର୍ଯ୍ୟନ୍ତ ସ୍ଥଗିତ। ନୂଆ କେନ୍ଦ୍ର ଗୃହ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନ ଏବଂ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଚୂଡ଼ାନ୍ତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।